ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଭାରତ ଏବେ ଶକ୍ତି ନିଅଣ୍ଟିଆ ଦେଶରୁ ଶକ୍ତି ବଳକା ଦେଶ ପାଲଟିଛି, କହିଲେ କେନ୍ଦ୍ର ଶକ୍ତି ରାଷ୍ଟ୍ରମନ୍ତ୍ରୀ। ନୂଆ ବାଣିଜ୍ୟ ଚୁକ୍ତି ପରେ ଆମେରିକା ସହ ଭାରତର ବାର୍ଷିକ ବାଣିଜ୍ୟ ଅଭିବୃଦ୍ଧି ଅତିକ୍ରମ କରିବ 90 ବିଲିୟନ୍ ଡଲାର। ଆଧୁନିକ ଓ ଦକ୍ଷ ପ୍ରଶାସନିକ ସେବା ଯୋଗାଇବା ଉଦ୍ଦେଶ୍ୟରେ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଉଦ୍ଘାଟନ କରିବେ ସେବା ତୀର୍ଥ ଓ କର୍ତ୍ତବ୍ୟ ଭବନ। ବାଂଲାଦେଶରେ 299 ଆସନ ପାଇଁ ଜାରି ରହିଛି ମତଦାନ ଏବଂ ଆଇସିସି ପୁରୁଷ ଟି20 କ୍ରିକେଟ୍ ବିଶ୍ୱକପ୍ରେ ଆଜି ସନ୍ଧ୍ୟାରେ ଦିଲ୍ଲୀର ଅରୁଣ ଜେଟ୍ଲୀ ଷ୍ଟାଡିୟମ୍ରେ ଭାରତ ଏବଂ ନାମ୍ବିଆ ମଧ୍ୟରେ ଅନୁଷ୍ଠିତ ହେବ ମ୍ୟାଚ୍। କେନ୍ଦ୍ର ଶକ୍ତି ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ଯଶୋ ନାୟକ କହିଛନ୍ତି, ଭାରତ ଏବେ ଶକ୍ତି ନିଅଣ୍ଟିଆ ଦେଶରୁ ଶକ୍ତି ବଳକା ଦେଶ ପାଲଟିଛି। ଲୋକସଭାର ପ୍ରଶ୍ନକାଳରେ ଆଜି ଏକ ଅତିରିକ୍ତ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି, 2014 ପରଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଶକ୍ତି କ୍ଷେତ୍ରରେ ସଂସ୍କାର ଲାଗି ଅନେକଗୁଡ଼ିଏ ପଦକ୍ଷେପ ଗ୍ରହଣ କରାଯାଇଛି। ଏବେ ଭାରତ ପଡ଼ୋଶୀ ଦେଶଗୁଡ଼ିକୁ ବିଦ୍ୟୁତ୍ ଯୋଗାଣ କରୁଛି। ଦେଶର ଅର୍ଥନୀତିକୁ ସୁଦୃଢ଼ କରିବା କ୍ଷେତ୍ରରେ ଶକ୍ତି କ୍ଷେତ୍ର ପ୍ରମୁଖ ଭୂମିକା ଗ୍ରହଣ କରିଛି। ସେ କହିଛନ୍ତି, ଶକ୍ତି ଆବଣ୍ଟନ କ୍ଷେତ୍ରରେ ଆର୍ଥିକ ଶୃଙ୍ଖଳା ପାଇଁ ଖୁବ୍ ଶୀଘ୍ର ବିଦ୍ୟୁତ୍ ସଂଶୋଧନ ବିଧେୟକ ଆଗତ କରାଯିବ।
माननीय प्रधानमंत्री नरेंद्र भाई मोदी जी के नेतृत्व में वर्ष 2014 से पावर सेक्टर में व्यापक ट्रांसफॉर्मेशन रिफॉर्म्स किए गए हैं। आज भारत एक पावर डेफिसिट जो कंट्री है, राष्ट्र से आगे बढ़कर पावर सफिशियंट ही नहीं बल्कि पावर सरप्लस राष्ट्र बना हुआ है।
ନୂଆ ବାଣିଜ୍ୟ ଚୁକ୍ତି ପରେ ଆମେରିକା ସହ ଭାରତର ବାଣିଜ୍ୟ ଅଭିବୃଦ୍ଧି ବାର୍ଷିକ 90 ବିଲିୟନ୍ ଡଲାର ଅତିକ୍ରମ କରିବ ବୋଲି ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଏକ ଗବେଷଣା ରିପୋର୍ଟରେ ପ୍ରକାଶ କରିଛି। ରିପୋର୍ଟ ଅନୁଯାୟୀ ଉଭୟ ଦେଶ ମଧ୍ୟରେ ଅତିରିକ୍ତ ବାଣିଜ୍ୟିକ କାରବାର ବାର୍ଷିକ 45 ବିଲିୟନ୍ ଡଲାରକୁ ବୃଦ୍ଧି ପାଇବାର ସମ୍ଭାବନା ରହିଥିବା କୁହାଯାଇଛି, ଫଳରେ ଭାରତର GDPରେ 1.1% ବୃଦ୍ଧି ପାଇବ। ବୈଦେଶିକ ମୁଦ୍ରା ଭଣ୍ଡାର 3 ବିଲିୟନ୍ ଡଲାର ଜମା ବୃଦ୍ଧି ପାଇବା ନେଇ ମଧ୍ୟ ଆକଳନ କରାଯାଇଛି। ଏସ୍ବିଆଇ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ସୌମ୍ୟକାନ୍ତି ଘୋଷ କହିଛନ୍ତି, ଭାରତର ରପ୍ତାନୀକାରୀମାନେ ପ୍ରମୁଖ 15 ସାମଗ୍ରୀର ରପ୍ତାନୀ ପରିମାଣ ଚଳିତ ବର୍ଷ 97 ବିଲିୟନ୍ ଡଲାରକୁ ବୃଦ୍ଧି କରିବାକୁ ଥିବାବେଳେ ସ୍ଥଳବିଶେଷରେ ଏହା 100 ବିଲିୟନ୍ ଡଲାର ଅତିକ୍ରମ କରିବାର ସମ୍ଭାବନା ରହିଛି। ସେ କହିଛନ୍ତି, ଭାରତର ବାଣିଜ୍ୟିକ ଅଭିବୃଦ୍ଧି ଗତବର୍ଷ 40.9 ବିଲିୟନ୍ ଡଲାର ରହିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଅପରାହ୍ନରେ ଜାତୀୟ ରାଜଧାନୀ ଦିଲ୍ଲୀରେ ସେବା ତୀର୍ଥ ନାମର ଉନ୍ମୋଚନ କରିବେ। ପରେ ପ୍ରଧାନମନ୍ତ୍ରୀ ଆନୁଷ୍ଠାନିକ ଭାବେ ସେବା ତୀର୍ଥ ଏବଂ କର୍ତ୍ତବ୍ୟ ଭବନ 1 ଓ 2ର ଉଦ୍ଘାଟନ କରିବେ। ସନ୍ଧ୍ୟା ସମୟରେ ଶ୍ରୀ ମୋଦି ସେବା ତୀର୍ଥସ୍ଥଳୀରେ ସାଧାରଣ ଜନତାଙ୍କୁ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ଦେଶର ପ୍ରଶାସନିକ ସଂରଚନା କ୍ଷେତ୍ରରେ ଏହା ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ। ଲୋକମାନଙ୍କୁ ଆଧୁନିକ, ଦକ୍ଷ ଏବଂ ସହଜ ଭାବରେ ସେବା ଯୋଗାଇଦେବା କ୍ଷେତ୍ରରେ ଏହା ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣକୁ ସାକାର କରୁଛି। ସେବା ତୀର୍ଥରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, ଜାତୀୟ ସୁରକ୍ଷା ପରିଷଦ ସଚିବାଳୟ ଓ କ୍ୟାବିନେଟ୍ ସଚିବାଳୟ ରହିଛି। ସେଠାରେ ପ୍ରଶାସନିକ କାର୍ଯ୍ୟ ପାଇଁ ସମସ୍ତ ଆଧୁନିକ ବ୍ୟବସ୍ଥା କରାଯାଇଛି। କର୍ତ୍ତବ୍ୟ ଭବନ 1 ଓ 2ରେ ଅନେକଗୁଡ଼ିଏ ପ୍ରମୁଖ ମନ୍ତ୍ରଣାଳୟ ରହିଛି। ସେଠାରେ ଅର୍ଥ, ପ୍ରତିରକ୍ଷା, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଶିକ୍ଷା ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ରହିଛି। ଉଭୟ ସୌଧରେ କାର୍ଯ୍ୟାଳୟଗୁଡ଼ିକୁ ଡିଜିଟାଲ୍ ଜରିଆରେ ସମନ୍ୱିତ କରାଯିବା ସହ ସାଧାରଣ ଲୋକଙ୍କୁ ସେବା ଯୋଗାଇଦେବା ଲାଗି ବ୍ୟବସ୍ଥା କରାଯାଇଛି। ଏହିସବୁ ସୌଧଗୁଡ଼ିକରେ ଉନ୍ନତ ସୁରକ୍ଷା ବ୍ୟବସ୍ଥା କରାଯାଇଛି, ଯାହାଫଳରେ ଭିତ୍ତିଭୂମିର ସୁରକ୍ଷା କରାଯାଇ କର୍ମଚାରୀ, ଦର୍ଶକ ଏବଂ ସାଧାରଣ ଜନତାଙ୍କୁ ତ୍ୱରିତ ଢଙ୍ଗରେ ସମସ୍ତ ସେବା ଉପଲବ୍ଧ କରାଯାଇପାରିବ। ସ୍ୱାମୀ ଦୟାନନ୍ଦ ସରସ୍ୱତୀଙ୍କ ଜନ୍ମବାର୍ଷିକୀରେ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ରାଷ୍ଟ୍ରପତି କହିଛନ୍ତି, ସମାଜକୁ ସ୍ୱାମୀ ଦୟାନନ୍ଦ ସରସ୍ୱତୀ ଅମୂଲ୍ୟ ଦିଗ୍ଦର୍ଶନ ଦେଇଥିଲେ ଏବଂ ଦେଶର ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଆଣିଥିଲେ। ରାଷ୍ଟ୍ରପତି କହିଛନ୍ତି, ତାଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଥିବା ସଂସ୍ଥାଗୁଡ଼ିକ ସବୁ ସମୟରେ ଦେଶବାସୀଙ୍କୁ ପ୍ରେରଣା ଯୋଗାଇବ। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ କହିଛନ୍ତି, ମହର୍ଷି ଦୟାନନ୍ଦ ସରସ୍ୱତୀ ତାଙ୍କ ଜୀବନସାରା ଅନ୍ଧବିଶ୍ୱାସ ଏବଂ ସାମାଜିକ କୁପ୍ରଥା ବିରୋଧରେ ସଂଗ୍ରାମ କରିଥିଲେ। ଉପରାଷ୍ଟ୍ରପତି କହିଛନ୍ତି, ଶିକ୍ଷାର ପ୍ରସାର, ମହିଳା ସଶକ୍ତିକରଣ ଏବଂ ଭାରତୀୟ ସଂସ୍କୃତିର ସଂରକ୍ଷଣ ଦିଗରେ ମହର୍ଷି ଦୟାନନ୍ଦ ସରସ୍ୱତୀ ଉଲ୍ଲେଖନୀୟ କାର୍ଯ୍ୟ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଛନ୍ତି, କେବଳ ଶିକ୍ଷାର ପ୍ରସାର ନୁହେଁ ବରଂ ଭାରତୀୟ ସଂସ୍କୃତି ଓ ପରମ୍ପରାକୁ ତାଙ୍କର ଅବଦାନ ଗୁରୁତ୍ୱପୂର୍ଣ୍ଣ ଥିଲା। ଦେଶ ପାଇଁ ତାଙ୍କ ସାମାଜିକ ସଂସ୍କାର ସବୁ ସମୟରେ ପ୍ରେରଣା ଯୋଗାଇବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ବାଂଲାଦେଶରେ 299 ଆସନ ପାଇଁ ତ୍ରୟୋଦଶ ଜାତୀୟ ନିର୍ବାଚନ ଜାରି ରହିଛି। ଆଜି ସକାଳ 7:30 ଆରମ୍ଭ ହୋଇଥିବା ମତଦାନ ପ୍ରକ୍ରିୟା ଅପରାହ୍ନ 4:30 ପର୍ଯ୍ୟନ୍ତ ଚାଲିବ। ପ୍ରାୟ 42,000 ଅଧିକ ମତଦାନ କେନ୍ଦ୍ରରେ 12 କୋଟିରୁ ଅଧିକ ମତଦାତା ଭୋଟ୍ ଦେଉଛନ୍ତି। ବାଂଲାଦେଶର ପ୍ରମୁଖ ରାଜନୈତିକ ଦଳଗୁଡ଼ିକର ମୁଖ୍ୟମାନେ ବିଭିନ୍ନ କେନ୍ଦ୍ରରେ ମତଦାନ କରିଥିବା ଜଣାପଡ଼ିଛି। ବିଏନ୍ପି ଅଧ୍ୟକ୍ଷ ତାରିକ ରହମାନ, ଜମାତେ ଇସ୍ଲାମୀର ଆମିର ସଫିକୁ ରହମାନ ପ୍ରମୁଖ ମତଦାନ କରିଛନ୍ତି। ବାଂଲାଦେଶ ନିର୍ବାଚନ ଉପରେ ୟୁରୋପୀୟ ସଂଘର ଏକ ପର୍ଯ୍ୟବେକ୍ଷକ ଦଳ ନଜର ରଖିଛନ୍ତି। ଶାନ୍ତିଶୃଙ୍ଖଳାର ସହ ମତଦାନ କରାଇବା ଲାଗି 9 ଲକ୍ଷରୁ ଅଧିକ ସୁରକ୍ଷା ବଳ ମୁତୟନ କରାଯାଇଛି। ଆସନ୍ତାକାଲି ସୁଦ୍ଧା ଫଳାଫଳ ପ୍ରକାଶ ପାଇବାର ସମ୍ଭାବନା ରହିଛି। ରାଜ୍ୟସଭାରେ ଆଜି ଶୂନ୍ୟକାଳରେ କେନ୍ଦ୍ରମନ୍ତ୍ରୀମାନେ କେତେକ ରିପୋର୍ଟ ଉପସ୍ଥାପନ କରିଛନ୍ତି। ସାଂସଦ ଡକ୍ଟର ଏଲ୍ ମୁରୁଗାନ୍ ପବ୍ଲିକ୍ ଆକାଉଣ୍ଟସ୍ ଏବଂ ପବ୍ଲିକ୍ ଅଣ୍ଡରଟେକିଂ କମିଟିକୁ 7 ଜଣ ସଦସ୍ୟଙ୍କ ନିର୍ବାଚନ ପାଇଁ ପ୍ରସ୍ତାବଗତ କରିଥିଲେ। ବାଚରିକ ଭୋଟ୍ ଜରିଆରେ ଏହା ଗୃହୀତ ହୋଇଥିଲା। ଅନ୍ୟପକ୍ଷରେ ଅନୁସୂଚିତ ଜାତି ଜନଜାତି କମିଟିକୁ 10 ଜଣ ସଦସ୍ୟ ନିର୍ବାଚନ ସମ୍ପର୍କିତ ପ୍ରସ୍ତାବ ମଧ୍ୟ ଗୃହର ଅନୁମୋଦନ ଲାଭ କରିଥିଲା। ଶୂନ୍ୟକାଳରେ ବିଭିନ୍ନ ରାଜନୈତିକ ଦଳର ସାଂସଦମାନେ ରାଜ୍ୟସଭା ଅଧ୍ୟକ୍ଷ ସିପି ରାଧାକୃଷ୍ଣନଙ୍କ ଅନୁମତି ସହ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଉପସ୍ଥାପନ କରିଥିଲେ। ଓଡ଼ିଶାର ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ଜାତିଆଣ ଭେଦଭାବ ନେଇ ଅଭିଯୋଗ ଉପରେ ଆଜି ରାଜ୍ୟସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ୍ଗେ ଚିନ୍ତାବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଦେଶରେ ବିକାଶ ଏବଂ ସଂସ୍କାର ସତ୍ତ୍ୱେ ସାମାଜିକ ଭେଦଭାବ ଏବେ ମଧ୍ୟ ରହିଛି। ଶୂନ୍ୟକାଳରେ ଆଜି ଶ୍ରୀ ଖଡ୍ଗେ କହିଥିଲେ ଏକବିଂଶ ଶତାବ୍ଦୀରେ ଯେତେବେଳେ ଭାରତ ସାମାଜିକ ବିକାଶ ସଂସ୍କାର ଏବଂ ଏକତାର କଥା କହୁଛି ସେତେବେଳେ ଓଡ଼ିଶାରେ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ଅଙ୍ଗନବାଡ଼ି କେନ୍ଦ୍ରରେ ନିଯୁକ୍ତ ଦଳିତ ମହିଳାଙ୍କ ଦ୍ୱାରା ପ୍ରସ୍ତୁତ ଖାଦ୍ୟ ଖାଇବାକୁ ସେମାନଙ୍କ ପିଲାମାନଙ୍କୁ ବାରଣ କରୁଛନ୍ତି। ବିକାଶ କାର୍ଯ୍ୟ ସଠିକ୍ ଭାବରେ ହେଉନଥିବା ଅଭିଯୋଗ କରି ଶ୍ରୀ ଖଡ୍ଗେ କହିଛନ୍ତି ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ କୋମଳମତୀ ଛାତ୍ରଛାତ୍ରୀଙ୍କ ଶାରୀରିକ ଏବଂ ବୌଦ୍ଧିକ ବିକାଶ ହେବା କଥା କିନ୍ତୁ ସେଠାରେ ଜାତିଆଣ ଭେଦଭାବ ସୃଷ୍ଟି କରାଯାଉଛି। ଏହା କୋମଳମତୀ ଛାତ୍ରଛାତ୍ରୀଙ୍କ ବିକାଶ ଦିଗରେ ବହୁଦିନ ପର୍ଯ୍ୟନ୍ତ ସାମାଜିକ ପ୍ରଭାବ ପକାଇବ ବୋଲି ସେ କହିଛନ୍ତି। ସମ୍ଭିଧାନର ଧାରା 21A ଓ 47କୁ ଉଦ୍ଧୃତ କରି ଶ୍ରୀ ଖଡ୍ଗେ କହିଛନ୍ତି ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ପ୍ରାକ୍ ଶୈଶବ ଯତ୍ନ ଏବଂ ଶିକ୍ଷା କ୍ଷେତ୍ରରେ ଗୁରୁତ୍ୱ ବହନ କରୁଥିବାରୁ ପିଲାମାନଙ୍କ ପୁଷ୍ଟିକର ସ୍ତର ଓ ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ଉନ୍ନତି ଆଣିବାର ଆବଶ୍ୟକତା ରହିଛି।
21वीं सदी में जबकि हम बड़े बड़े सामाजिक विकास के दावे करते हैं, सामाजिक रिफॉर्म की बात करते हैं, हिंदू एक होना इसकी बात करते हैं, तो ओडिशा में एक दलित महिला हेल्पर कम कुक द्वारा तैयार भोजन को समुदाय विशेष के लोग अपने बच्चों को देने से मना कर देते हैं। इस प्रकार की घटनाएं संविधान के आर्टिकल 21A के तहत शिक्षा के अधिकार को सीधे प्रभावित करती है।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଲୋକସଭାରେ ବଜେଟ୍ ଅଭିଭାଷଣରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଚଳିତ ବଜେଟ୍ କିଭଳି ଭାବେ ଦେଶରେ ଅର୍ଥନୈତିକ ପରିବର୍ତ୍ତନ ଆଣିବ ସେ ସମ୍ପର୍କରେ କହିଛନ୍ତି। ସାମାଜିକ ଗଣମାଧ୍ୟମରେ ଲୋକସଭାରେ ବଜେଟ୍ ସମ୍ପର୍କିତ ଅର୍ଥମନ୍ତ୍ରୀଙ୍କ ଉତ୍ତର ସମ୍ଭଳିତ ଭିଡ଼ିଓ ପୋଷ୍ଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଚଳିତ ବଜେଟ୍ରେ ସଂସ୍କାର ଏକ୍ସପ୍ରେସ୍, ଏମ୍ଏସ୍ଏମ୍ଇକୁ ସମର୍ଥନ, ଦକ୍ଷତା ନିର୍ମାଣ, ଶିକ୍ଷା ଏବଂ ପରବର୍ତ୍ତୀ ପିଢ଼ିର ଭିଭିଭୂମି ନିର୍ମାଣ ଉପରେ ଗୁରୁତ୍ୱ ଦିଆଯାଇଛି। ଆଇସିସି ପୁରୁଷ ଟି20 କ୍ରିକେଟ୍ ବିଶ୍ୱକପ୍ରେ ଆଜି ସନ୍ଧ୍ୟାରେ ଦିଲ୍ଲୀର ଅରୁଣ ଜେଟ୍ଲୀ ଷ୍ଟାଡିୟମ୍ରେ ଭାରତ ଏବଂ ନାମ୍ବିଆ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଏବେ ଶ୍ରୀଲଙ୍କାର ପାଲିକଲ ଆନ୍ତର୍ଜାତିକ କ୍ରିକେଟ୍ ଷ୍ଟାଡିୟମ୍ରେ ଶ୍ରୀଲଙ୍କା ଏବଂ ଓମାନ ମଧ୍ୟରେ ମ୍ୟାଚ୍ ଜାରି ରହିଛି। ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ନିର୍ଦ୍ଧାରିତ 20 ଓଭରରେ 5 ୱିକେଟ୍ ବିନିମୟରେ 226 ରନ୍ ସ୍କୋର କରିଛି। ସମ୍ବାଦ ପ୍ରସିଦ୍ଧ ହେଲା ବେଳକୁ ଓମାନ 11 ଓଭରରେ 3 ୱିକେଟ୍ ହରାଇ 75 ରନ୍ ସ୍କୋର କରିଛି। ଆଜିର ଦ୍ୱିତୀୟ ମ୍ୟାଚ୍ ମୁମ୍ବାଇର ୱାଙ୍ଗଡେ ଷ୍ଟାଡିୟମ୍ରେ ଅପରାହ୍ନ 3:00 ନେପାଳ ଏବଂ ଇଟାଲୀ ମଧ୍ୟରେ ଖେଳାଯିବ। ପୁରୁଷ ହକିରେ ଆଜି ସନ୍ଧ୍ୟା 7:30 ରାଉରକେଲାସ୍ଥିତ ବିର୍ସାମୁଣ୍ଡା ହକି ଷ୍ଟାଡିୟମ୍ରେ ଭାରତ ଏବଂ ଆର୍ଜେଣ୍ଟିନା ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଗତକାଲି ବିର୍ସାମୁଣ୍ଡା ହକି ଷ୍ଟାଡିୟମ୍ରେ ଅନୁଷ୍ଠିତ ଏକ ମ୍ୟାଚ୍ରେ ଭାରତ 1-3 ବେଲ୍ଜିୟମ୍ଠାରୁ ପରାସ୍ତ ହୋଇଥିଲା। ମୁଖ୍ୟ ସମ୍ବାଦ ପୁଣିଥରେ ଭାରତ ଏବେ ଶକ୍ତି ନିଅଣ୍ଟିଆ ଦେଶରୁ ଶକ୍ତି ବଳକା ଦେଶ ପାଲଟିଛି କହିଲେ କେନ୍ଦ୍ର ଶକ୍ତି ରାଷ୍ଟ୍ରମନ୍ତ୍ରୀ। ନୂଆ ବାଣିଜ୍ୟ ଚୁକ୍ତି ପରେ ଆମେରିକା ସହ ଭାରତର ବାର୍ଷିକ ବାଣିଜ୍ୟ ଅଭିବୃଦ୍ଧି ଅତିକ୍ରମ କରିବ $90 ବିଲିୟନ୍। ଆଧୁନିକ ଓ ଦକ୍ଷ ପ୍ରଶାସନିକ ସେବା ଯୋଗାଇବା ଉଦ୍ଦେଶ୍ୟରେ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଉଦ୍ଘାଟନ କରିବେ ସେବାତୀର୍ଥ ଓ କର୍ତ୍ତବ୍ୟ ଭବନ। ବାଂଲାଦେଶରେ 269 ଆସନ ପାଇଁ ଜାରି ରହିଛି ମତଦାନ ଏବଂ ଆଇସିସି ପୁରୁଷ ଟି20 କ୍ରିକେଟ୍ ବିଶ୍ୱକପ୍ରେ ଆଜି ସନ୍ଧ୍ୟାରେ ଦିଲ୍ଲୀର ଅରୁଣ ଜେଟ୍ଲୀ ଷ୍ଟାଡିୟମ୍ରେ ଭାରତ ଏବଂ ନାମ୍ବିଆ ମଧ୍ୟରେ ଅନୁଷ୍ଠିତ ହେବ ମ୍ୟାଚ୍। ସମ୍ବାଦ ଶେଷ ହେଲା।